ओम शांति ओम शांति। आज 26 अक्टोबर 2025 आज अव्यक्त महावाक्य पुनरावृत्ति तारीख 15 अक्टोबर 2007 होलीर हेडिंग संगम जुगर जीवनमुक्त स्थितिर अनुभव करिबा पाई सबु बोझ बा बंधन गुडीकु बाबांकु देई डबल लाइट हुओ। संगम जुगर जीवनमुक्त स्थितिर अनुभव करिबा पाई सबु बोझ बा बंधन गुडीकु बाबांकु देई डबल लाइट हुओ। आज विश्व रचयिता बाप दादा निजर प्रथम रचना अति प्रिय एवं भाग्यवान पिलामानंक सहित मिलन मेला करुछंती केतेक संतान सम्मुखरे बसिछंती एवं निजर नयन द्वारा देखुछंती किंतु चारियाडर अनेक संतान बाप दादांकर दिल भितरे समाहित होई रहिछंती। तेबे बाप दादा प्रत्येक संतानर मस्तकरे तीनोटी प्रकारर भाग्यर तीनोटी तारका चमकुथिबार देखुछंती। गोटिए हेला बाप दादांक द्वारा श्रेष्ठ पालनार भाग्य, द्वितीयटी हेला शिक्षकंक द्वारा पाठ पढ़ार भाग्य एवं तृतीयटी हेला सद्गुरुंक द्वारा प्राप्त बरदान रूपी भाग्य गुडिकर चमकुथिबा तारका। प्रथमटी हेला बाप दादांक द्वारा श्रेष्ठ पालनार भाग्य, द्वितीयटी हेला शिक्षकंक द्वारा पाठ पढ़ार भाग्य एवं तृतीयटी हेला सद्गुरुंक द्वारा प्राप्त बरदान रूपी भाग्य गुडिकर चमकुथिबा तारका। तेबे तुमे माने मध्ये निज निजर मस्तकरे चमकुथिबा तारका गुडीकु अनुभव करुछ त एमिति त तुम मानकर सर्व सम्बन्ध बाप दादांक सहित रहिछि। पुणि बे जीवनरे एही तीनोटी सम्बन्धर आवश्यकता रहिछि एवं तुम समस्त सिकिलधे एवं गेल्हा पिलामानंकु यहा सहजरे प्राप्त होइ जायछि। कोन प्राप्त अटे ना, निशा अछि ना, दिल भितरे एही गीत गाउछ ना, वाह बाबा वाह, वाह शिक्षक वाह, वाह सद्गुरु वाह। दुनियार लोकमाने तो लौकिक गुरु जहांकु महान आत्मा बोली कहउछंती तांकोठारु गोटिए वरदान पाइबा पई मध्ये केते चेष्टा करुछंती किंतु तुम मानंकु जन्म हेबा मात्र के बाबा अति सहजरे वरदान गुडीकरे संपन्न करि दैछंती। एते श्रेष्ठ भाग्य प्राप्त हेबा बोली कोन केबे स्वप्नरे मध्ये भाबिथिलो कि जे भगवान पिता आम उपरे एभली स्वाहा होइछिबे। भक्त माने तो भगवान करो गीत गाउछंती किंतु भगवान पिता कहार गीत गाउछंती, तुम भली भाग्यवान पिला मानकर गीत गाउछंती। एबे भी तुमे माने भिन्न भिन्न देश मानकरु केउ विमान द्वारा आसीछ, स्थूल विमान रे ना परमात्मा स्नेह रूपी विमान रे सब अड़ु आसी पहुंची जाइछ। तेबे एही परमात्मा स्नेहर विमान केते सहजरे एठाकु नेई आसुछि, कोनोसी असुविधा हेउ नाही। तेणु समस्ते परमात्मा स्नेहर विमान रे आसी पहुंची जाइछ, एथिपई अभिनंदन अभिनंदन अभिनंदन। बाप दादा प्रत्येक संतान को देखि चाहे प्रथम थर पई आसी थांतु बा बहुत दिनरु आसु थांतु किंतु बाप दादा समस्तंकर विशेषता को जानिछंति। बाप दादांकर कोनोसी भी संतान चाहे छोटो होइथाउ चाहे बड़ो होइथाउ चाहे महावीर होइथाउ कि पुरुषार्थी होइथाउ किंतु प्रत्येक संतान गेल्हा अटे। काहें कि जानिछ तुम्हें माने तो बाबा को खोजुथिल किंतु पाउ नथिल, बाप दादा किंतु तुम प्रत्येक संतान को बहुत स्नेह प्यार सहित विश्वर कोण अनुकोण रु खोजी खोजी बाहर करिछंती। तेबे सेतिकी प्रिय होइथिबारु त खोजी खोजी बाहर करिछंती ना, काहेकि ना बाबा जानिछंती जे मोर एभली कोनोसी गोटे भी संतान नाही जहा भितरे कोनोसी विशेषता नथिबो। तेबे कोनोसी विशेषता ही ताकु एठाकु नेई आसिछि। अति कमरे गुप्त रूपरे आसिथिबा बाबांकु चिन्हित पारिछि ना, मेरा बाबा त कहिछे ना, तुमे समस्ते कहुछ ना मेरा बाबा। एमिति केहि अछि जे कहुछि तेरा बाबा, केहि अछि कि समस्ते कहुछन्ति मेरा बाबा। तेणु विशेष हल ना, एते बड़ बड़ वैज्ञानिक बड़ बड़ भिआईपी चिन्ह पारे ना, किंतु तुमे माने तो चिन्ह पारिछ ना, निजर करि देइछ ना। तेणु बाबा मध्य तुमको निजर करि नेइछन्ति, एही खुशी रे पालित हेउछ एवं उड़ुछ ना, उड़ुछ चालू ना उड़ुछ, काहेकी ना चालिला वाला बाबांक सहित निज घर को जाई पारिबे नाही। कारण बाबा तो उड़ीबा वाला अटंती, तेणु चालिबा वाला किपरि तांको साथीरे जिबे। सेथिपई बाबा सबु पिलांकु वरदान कोन देउछंती, फरिस्ता स्वरूप भव, फरिस्ता उड़ु थाए ना, चालू न थाए उड़ु थाए। तेबे तुमे माने मध्य उड़ीबा कला वाला तो अटो ना, कोन अटो तो
ଯେମାନେ ଉଡ଼ିବା କଳାବାଲା ଅଟ ସେମାନେ ହାତ ଉଠାଅ, ନା କେବେ ଉଡ଼ିବାର କଳା କେବେ ଚାଲିବାର କଳା। ବାବା ତୁମ ସମସ୍ତଙ୍କ ସହିତ ଗ୍ୟାରେଣ୍ଟି କରିଛନ୍ତି ଯେ ଯାହା ବି କୌଣସି ପ୍ରକାରର ବୋଝ ଯଦି ମନ ଭିତରେ ବା ବୁଦ୍ଧିରେ ରହିଛି ତାକୁ ବାବାଙ୍କୁ ଦେଇଦିଅ। ବାବା ସେଗୁଡ଼ିକୁ ନେବା ପାଇଁ ହିଁ ଆସିଛନ୍ତି। ତେବେ ବାବାଙ୍କୁ ବୋଝ ଦେଇଛ ନା କିଛି କିଛି ସାଇତି କରି ରଖିଛ? ଯେବେ କି ନେବାବାଲା ନେବା ପାଇଁ ଚାହୁଁଛନ୍ତି ତେବେ ବୋଝ ଦେବା ପାଇଁ ମଧ୍ୟ କ'ଣ ଭାବିବାକୁ ପଡୁଛି? ନା 63 ଜନ୍ମର ଅଭ୍ୟାସ ଅଛି ବୋଝ ଉଠାଇବାର? ତେବେ କେତେକ ପିଲା କେବେ କେବେ କହିଥାନ୍ତି ଆମେ ଚାହୁଁନାହୁଁ ଯେ, କିନ୍ତୁ ଅଭ୍ୟାସର ବଶବର୍ତ୍ତୀ ଅଟୁ। ତେବେ ଏବେ ତ ବଶବର୍ତ୍ତୀ ନୁହେଁ ନା, ଏବେ ବଶବର୍ତ୍ତୀ ଅଟ ନା ଶକ୍ତିଶାଳୀ ଅଟ? ତେଣୁ ବଶୀଭୂତ କେବେ ବି ହୁଅ ନାହିଁ। ତୁମେ ତ ଶକ୍ତିଶାଳୀ ଆତ୍ମା ଅଟ ନା? କ'ଣ କହୁଛ, ଶକ୍ତିମାନେ ମଜବୁତ ଅଟ ନା? କ'ଣ ବୋଝ ଉଠାଇବାକୁ ଭଲ ଲାଗୁଛି କି? ବୋଝ ସହିତ ମୋହ ହୋଇଯାଇଛି କି? ଛାଡ଼ିଦିଅ, ଛାଡ଼ିଦେଲେ ମୁକ୍ତ ହୋଇଯିବ। ଯେହେତୁ ଛାଡ଼ୁନାହଁ ତେଣୁ ମୁକୁଳି ପାରୁନାହଁ। ତେବେ ଛାଡ଼ିବାର ଆଧାର ହେଲା ଦୃଢ଼ ସଂକଳ୍ପ। କେହି କେହି କହୁଛନ୍ତି ଆମେ ଦୃଢ଼ ସଂକଳ୍ପ ତ କରୁଛୁ କିନ୍ତୁ ପୁଣି ବି ହେଉନାହିଁ, କାରଣ କ'ଣ? ତେବେ ଦୃଢ଼ ସଂକଳ୍ପ ତ କରୁଛ କିନ୍ତୁ କରିଥିବା ଦୃଢ଼ ସଂକଳ୍ପକୁ ପରେ ଆଉ ଦୋହରାଅ ନାହିଁ। ତେଣୁ ବାରମ୍ବାର ମନ ଭିତରେ ଦୋହରାଅ ଏବଂ ତାକୁ ହୃଦୟଙ୍ଗମ କର, ବୋଝ କ'ଣ ଏବଂ ଡବଲ ଲାଇଟ୍ ସ୍ଥିତିର ଅନୁଭବ କ'ଣ। ଅନୁଭୂତି କରିବାର କୋର୍ସକୁ ଏବେ ଆଉ ଟିକିଏ ଧ୍ୟାନ ଦିଅ। କହିବା ଏବଂ ଭାବିବା ତ କରୁଛ କିନ୍ତୁ ଏବେ ଦିଲରେ ହୃଦୟଙ୍ଗମ କର, ବୋଝ କ'ଣ ଏବଂ ଡବଲ ଲାଇଟ୍ ସ୍ଥିତି କ'ଣ। ଦୁଇଟିର ଅନ୍ତରକୁ ସମ୍ମୁଖରେ ରଖ। କାହିଁକି ନା ବାପଦାଦା ଏବେ ସମୟ ପାଖେଇ ଆସୁଥିବାରୁ ସବୁ ପିଲାଙ୍କ ଭିତରେ କ'ଣ ଦେଖିବାକୁ ଚାହୁଁଛନ୍ତି। ଯାହା କହୁଛ ତାକୁ କରି ଦେଖାଅ, ଯାହା ଭାବୁଛ ତାକୁ ସ୍ୱରୂପରେ ଆଣ। କାହିଁକି ନା ମୁକ୍ତି ଏବଂ ଜୀବନ ମୁକ୍ତି ତୁମର ଜନ୍ମସିଦ୍ଧ ଅଧିକାର ମଧ୍ୟ ଅଟେ ଏବଂ ପିତାଙ୍କର ସମ୍ପତ୍ତି ମଧ୍ୟ ଅଟେ। ତୁମେମାନେ ସମସ୍ତଙ୍କୁ ଏହି ନିମନ୍ତ୍ରଣ ଦେଉଛ ନା, ଏଠାକୁ ଆସି ମୁକ୍ତି ଏବଂ ଜୀବନ ମୁକ୍ତିର ସମ୍ପତ୍ତି ନିଅ। ତେଣୁ ନିଜେ ନିଜକୁ ପଚାର, କ'ଣ ମୁକ୍ତିଧାମରେ ମୁକ୍ତିର ଅନୁଭବ ଏବଂ ସତ୍ୟଭାବରେ ଜୀବନ ମୁକ୍ତିର ଅନୁଭବ କରିବ, ନା ଏବେ ସଙ୍ଗମ ଯୁଗରେ ମୁକ୍ତି ଜୀବନ ମୁକ୍ତିର ସଂସ୍କାର ତିଆରି କରିବ? କାହିଁକି ନା ତୁମେମାନେ କହୁଛ ନା ଯେ ଆମେ ଏବେ ନିଜର ଈଶ୍ୱରୀୟ ସଂସ୍କାର ଦ୍ୱାରା ଦୈବୀ ସଂସାର ନିର୍ମାଣ କରୁଛୁ, ନିଜର ସଂସ୍କାର ଦ୍ୱାରା ନୂଆ ସଂସାର ତିଆରି କରୁଛୁ। ତେବେ ଏହି ସଙ୍ଗମ ଯୁଗରେ ହିଁ ମୁକ୍ତି ଏବଂ ଜୀବନ ମୁକ୍ତିର ସଂସ୍କାର ପ୍ରକଟ ହେବା ଦରକାର ନା? ତେଣୁ ଚେକ୍ କର ଯେ ସର୍ବବନ୍ଧନ ଗୁଡ଼ିକରୁ ମୋର ମନ ଏବଂ ବୁଦ୍ଧି ମୁକ୍ତ ହେଲାଣି ତ? କାହିଁକି ନା ବ୍ରାହ୍ମଣ ଜୀବନରେ ପୂର୍ବ ଜୀବନର ଅନେକ ପ୍ରକାରର ବନ୍ଧନରୁ ମୁକ୍ତ ହୋଇଯାଇଛ, କିନ୍ତୁ ସବୁ ପ୍ରକାରର ବନ୍ଧନଠାରୁ ମୁକ୍ତ ହୋଇଛ ନା କିଛି କିଛି ବନ୍ଧନ ଏବେ ମଧ୍ୟ ତୁମକୁ ବାନ୍ଧି ରଖିଛି? ଏହି ବ୍ରାହ୍ମଣ ଜୀବନରେ ମୁକ୍ତି ଏବଂ ଜୀବନ ମୁକ୍ତିର ଅନୁଭବ କରିବା ହିଁ ବ୍ରାହ୍ମଣ ଜୀବନର ଶ୍ରେଷ୍ଠତା ଅଟେ। କାହିଁକି ନା ସତ୍ୟ ଯୁଗରେ ଜୀବନ ମୁକ୍ତ ବା ଜୀବନ ବନ୍ଧନ ଦୁଇଟି ଯାକର ହିଁ ଜ୍ଞାନ ନଥିବ, ଏହାକୁ କେବଳ ଏବେ ହିଁ ଅନୁଭବ କରିପାରିବ। ଜୀବନ ମୁକ୍ତି କ'ଣ, ଜୀବନ ବନ୍ଧନ କ'ଣ? କାହିଁକି ନା ତୁମମାନଙ୍କର ପ୍ରତିଜ୍ଞା ହେଉଛି, ଅନେକ ଥର ତ ପ୍ରତିଜ୍ଞା କରିସାରିଛ। କ'ଣ ପ୍ରତିଜ୍ଞା କରିଛ, ମନେ ଅଛି ପ୍ରତିଜ୍ଞା? ଯଦି କାହାକୁ ପଚାରିବ ତୁମର ଏହି ବ୍ରାହ୍ମଣ ଜୀବନର ଲକ୍ଷ୍ୟ କ'ଣ, ତେବେ ଉତ୍ତର କ'ଣ ଦେଉଛ? ବାପ ସମାନ ହେବୁ, ଏହା ତ ପକ୍କା ଅଟେ ନା? ବାବାଙ୍କ ସମାନ ବନିବା, ବାପ ସମାନ ହେବାର ଅଛି ନା? ନା ଅଳ୍ପ ଅଳ୍ପ ହେବ, ତେଣୁ ସମାନ ତ ହେବ ନା? ନା ଅଳ୍ପ କିଛି ହୋଇଗଲେ ମଧ୍ୟ ଚଳିବ? ଚଳିବ ତ, ତାକୁ ସମାନ ତ କୁହାଯିବ ନାହିଁ ନା? ତେବେ ବାବା ତ ମୁକ୍ତ ଅଟନ୍ତି ନା ବନ୍ଧନ ଯୁକ୍ତ ଅଟନ୍ତି? ଯଦି କୌଣସି ପ୍ରକାରର, ଚାହେ ଦେହର ହେଉ ବା ଦେହର କୌଣସି ସମ୍ବନ୍ଧର ହେଉ, ମାତା ପିତା ବନ୍ଧୁ ସଖାଙ୍କ ସହିତ ମଧ୍ୟ ନଥାଇ କିନ୍ତୁ ଦେହ ସହିତ କର୍ମେନ୍ଦ୍ରିୟ ଗୁଡ଼ିକର ଯେଉଁ ସମ୍ବନ୍ଧ ରହିଛି ସେଗୁଡ଼ିକ ମଧ୍ୟରୁ ଯଦି କାହାର ବି ବନ୍ଧନ ରହିଛି ବା କୌଣସି ଅଭ୍ୟାସର ବନ୍ଧନ ରହିଛି ବା ସ୍ୱଭାବର ବନ୍ଧନ ରହିଛି ବା ପୁରୁଣା ସଂସ୍କାରର ମଧ୍ୟ ବନ୍ଧନ ରହିଛି, ତେବେ ବାପ ସମାନ କିପରି ହେଲ? କିନ୍ତୁ ପ୍ରତିଦିନ ପ୍ରତିଜ୍ଞା କରିଚାଲିଛ ଯେ ମୋତେ ବାବାଙ୍କ ସମାନ ହିଁ ହେବାର ଅଛି। ଯଦି ହାତ ଉଠା କରାଯାଉଛି ତେବେ ସମସ୍ତେ କ'ଣ କହୁଛନ୍ତି, ଲକ୍ଷ୍ମୀ ନାରାୟଣ ହେବୁ। ବାପଦାଦାଙ୍କୁ ମଧ୍ୟ ଖୁସି ଲାଗୁଛି ଯେ ପିଲାମାନେ ବହୁତ ଭଲ ଭଲ ପ୍ରତିଜ୍ଞା କରୁଛନ୍ତି କିନ୍ତୁ ପ୍ରତିଜ୍ଞାର ଲାଭ ଉଠାଉନାହାନ୍ତି। ପ୍ରତିଜ୍ଞା ଅର୍ଥାତ୍ ବାଇଦା ଏବଂ ଫାଇଦାର ସନ୍ତୁଳନ ରଖିବା, ପ୍ରତିଜ୍ଞା ଅର୍ଥାତ୍ ବାଇଦା ଏବଂ ଫାଇଦାର ସନ୍ତୁଳନ ରଖିବା ଜାଣିନାହାନ୍ତି। ତେଣୁ ବାଇଦାର ଫାଇଲ ବାପଦାଦାଙ୍କ ପାଖରେ ବହୁତ ବହୁତ ବଡ଼ ହୋଇଗଲାଣି ଏବଂ ସେଠାରେ ସମସ୍ତଙ୍କର ଫାଇଲ ଅଛି। ସେହିଭଳି ଫାଇଦାର ମଧ୍ୟ ଫାଇଲ ରହିବା ଦରକାର। ଯଦି ଦୁଇଟିର ସନ୍ତୁଳନ ରହିବ ତେବେ କେତେ ଭଲ ଲାଗିବ। ଏମାନେ ସବୁ ସେବା କେନ୍ଦ୍ର ଗୁଡ଼ିକର ଟିଚରମାନେ ବସିଛନ୍ତି ନା, ଏମାନେ ତ ସେବା କେନ୍ଦ୍ରର ନିବାସୀ ଅଟନ୍ତି ନା? ତେବେ ସମାନ ହେବାବାଲା ହେଲେ ନା, ସେଣ୍ଟରରେ ରହୁଥିବା ନିମିତ୍ତ ପିଲାମାନେ ତ
ସମାନ ହେବା ଦରକାର ନା, ଏବଂ ସମାନ ମଧ୍ୟ ଅଟନ୍ତି, କିନ୍ତୁ କେବେ କେବେ ଟିକିଏ ଚପଳତା କରିଦେଉଛନ୍ତି। ବାପ ଦାଦା ତ ସବୁ ପିଲାଙ୍କର ସାରାଦିନର ହାଲ ଏବଂ ଚାଲ ଉଭୟକୁ ଦେଖୁଛନ୍ତି ନା। ତୁମମାନଙ୍କ ଦାଦି ମଧ୍ୟ ବତନରେ ତ ଥିଲେ ନା, ତେଣୁ ଦାଦି ମଧ୍ୟ ଦେଖୁଥିଲେ ଏବଂ କଣ କହୁଥିଲେ ଜାଣିଛ? କହୁଥିଲେ, ବାବା କଣ ଏଭଳି ବି ହେଉଛି, ଏଇଭଳି ସବୁ ହେଉଛି, ଏଇଭଳି କରୁଛନ୍ତି, ଆପଣ ବସି ଦେଖୁଛନ୍ତି। ଶୁଣିଲ ତ ତୁମର ଦାଦି କଣ ଦେଖିଲେ। ତେଣୁ ଏବେ ବାପ ଦାଦା ଏହି କଥା ଦେଖିବାକୁ ଚାହୁଁଛନ୍ତି ଯେ ପ୍ରତ୍ୟେକ ସନ୍ତାନ ମୁକ୍ତି ଏବଂ ଜୀବନମୁକ୍ତି ରୂପୀ ସମ୍ପତ୍ତିର ଅଧିକାରୀ ହେଉ, କାହିଁକି ନା ଏବେ ହିଁ ସମ୍ପତ୍ତି ମିଳୁଛି। ସତ୍ୟଯୁଗରେ ତ ସ୍ୱାଭାବିକ ଜୀବନ ଶୈଳୀ ହୋଇଯିବ, ବର୍ତ୍ତମାନର ଅଭ୍ୟାସ ହିଁ ସ୍ୱାଭାବିକ ଜୀବନ ପାଲଟିଯିବ, କିନ୍ତୁ ସମ୍ପତ୍ତିର ଅଧିକାର ଏବେ ସଙ୍ଗମ ଯୁଗରେ ହିଁ ମିଳୁଛି। ସେଥିପାଇଁ ବାପଦାଦା ଏହି କଥା ଚାହୁଁଛନ୍ତି ଯେ ସମସ୍ତେ ନିଜେ ନିଜେ ଚେକ୍ କରନ୍ତୁ ଯେ ଯଦି କୌଣସି ବନ୍ଧନ ତୁମକୁ ଆକର୍ଷିତ କରୁଛି, ତେବେ ତାର କାରଣ କ'ଣ ଚିନ୍ତା କର, ଏବଂ ତା ସହିତ ନିବାରଣ ମଧ୍ୟ ଚିନ୍ତା କର। ନିବାରଣ ମଧ୍ୟ ବାପଦାଦା ଅନେକ ଥର ଭିନ୍ନ ଭିନ୍ନ ରୂପରେ ଶୁଣାଇ ସାରିଛନ୍ତି। ସର୍ବଶକ୍ତିର ମଧ୍ୟ ବରଦାନ ଦେଇଛନ୍ତି, ସର୍ବଗୁଣରୂପୀ ସମ୍ପତ୍ତି ମଧ୍ୟ ଦେଇଛନ୍ତି। ତେବେ ସମ୍ପତ୍ତିକୁ ବ୍ୟବହାର କରିଲେ ହିଁ ସମ୍ପତ୍ତି ବଢ଼ିଥାଏ। ବାବା ଦେଖୁଛନ୍ତି ସମ୍ପତ୍ତି ମଧ୍ୟ ସମସ୍ତଙ୍କ ପାଖରେ ଅଛି, ସମସ୍ତଙ୍କର ଷ୍ଟକ୍କୁ ମଧ୍ୟ ଦେଖୁଛନ୍ତି। ତୁମମାନଙ୍କର ବୁଦ୍ଧି ହିଁ ଷ୍ଟକ୍ରୁ ମୋଟେ, ତେଣୁ ବାପଦାଦା ସମସ୍ତଙ୍କର ଷ୍ଟକ୍କୁ ଦେଖିଛନ୍ତି। ଷ୍ଟକ୍ରେ ତ ଅଛି, କିନ୍ତୁ ସମ୍ପତ୍ତିକୁ ସମୟ ଅନୁସାରେ କାର୍ଯ୍ୟରେ ଲଗାଉ ନାହଁ। କେବଳ ଜ୍ଞାନର ପଏଣ୍ଟ ହିସାବରେ ଚିନ୍ତା କରୁଛ, ଏହା କରିବାର ନାହିଁ, ଏହା କରିବାର ଅଛି, କେବଳ ପଏଣ୍ଟ ରୂପରେ ବ୍ୟବହାର କରୁଛ, ଏଇଭଳି ଭାବୁଛନ୍ତି, କିନ୍ତୁ ନିଜେ ପଏଣ୍ଟ ଅର୍ଥାତ୍ ବିନ୍ଦୁ ହୋଇ ଜ୍ଞାନର ପଏଣ୍ଟ ଗୁଡ଼ିକୁ ବ୍ୟବହାର କରୁନାହଁ। ସେଥିପାଇଁ ପଏଣ୍ଟ ଗୁଡ଼ିକ ଷ୍ଟକ୍ରେ ହିଁ ରହିଯାଉଛି, ତେଣୁ ସେଗୁଡ଼ିକୁ ଯଦି ନିଜେ ପଏଣ୍ଟ ସ୍ୱରୂପ ହୋଇ କାର୍ଯ୍ୟରେ ଲଗାଇବ, ତେବେ ସବୁ ସମସ୍ୟାର ନିବାରଣ ହୋଇଯିବ। କହୁଛ ମଧ୍ୟ ଏଭଳି କରିବାର ନାହିଁ, ପୁଣି ବି ଭୁଲି ଯାଉଛ, କହିବା ସହିତ ଭୁଲି ବି ଯାଉଛ, ତେବେ ବିଧି ମଧ୍ୟ ଏତେ ସହଜ ଶୁଣାଉଛୁ ଯାହାକି ଏହି ସଙ୍ଗମ ଯୁଗରେ କେବଳ ବିନ୍ଦୁର ହିଁ କମାଲ ଅଟେ। ବାସ୍ କେବଳ ବିନ୍ଦୁକୁ ହିଁ ବ୍ୟବହାର କର, ଅନ୍ୟ କୌଣସି ମାତ୍ରା ଲଗାଇବାର ଆବଶ୍ୟକତା ନାହିଁ। କେବଳ ତିନୋଟି ବିନ୍ଦୁକୁ ବ୍ୟବହାର କର, ଆତ୍ମା ବିନ୍ଦୁ, ବାବା ବିନ୍ଦୁ ଏବଂ ଡ୍ରାମା ବିନ୍ଦୁ। ଯଦି ଏହି ତିନୋଟି ବିନ୍ଦୁକୁ ବ୍ୟବହାର କରି ଚାଲିବ, ତେବେ ବାପ ସମାନ ହେବାରେ କୌଣସି ଅସୁବିଧା ହେବ ନାହିଁ। ଲଗାଇବାକୁ ଚାହୁଁଛ ବିନ୍ଦୁ, କିନ୍ତୁ ଲଗାଇବା ସମୟରେ ହାତ ହଲି ଯାଉଛି, ଯାହାଦ୍ୱାରା ପ୍ରଶ୍ନବାଚକ ବା ବିସ୍ମୟବାଚକ ଚିହ୍ନ ହୋଇଯାଉଛି। ସେଠାରେ ହାତ ହଲି ଯାଉଛି, ଏଠାରେ ବିନ୍ଦୁ ହଲି ଯାଉଛି। ନଚେତ ତିନୋଟି ବିନ୍ଦୁକୁ ସ୍ମୃତିରେ ରଖିବା କ'ଣ ବଡ଼ କଥା କି? ବାପ ଦାଦା ତ ଆଉ ଗୋଟିଏ ସହଜ ବିଧି ମଧ୍ୟ ଶୁଣାଉଛନ୍ତି, ତାହା କ'ଣ? ଦୁଆ ଅର୍ଥାତ୍ ଆଶୀର୍ବାଦ ଦିଅ ଏବଂ ଆଶୀର୍ବାଦ ନିଅ। ଆଚ୍ଛା, ଯଦି ଶକ୍ତିଶାଳୀ ଯୋଗ କରିପାରୁ ନାହଁ, ଧାରଣା ମଧ୍ୟ କମ୍ ଅଛି, ଭାଷଣ କରିବା ପାଇଁ ମଧ୍ୟ ସାହସ ହେଉନାହିଁ, ତେବେ ଦୁଆ ଦିଅ ଏବଂ ଦୁଆ ନିଅ, ଆଶୀର୍ବାଦ ଦିଅ ଏବଂ ଆଶୀର୍ବାଦ ନିଅ। ଏହି ଗୋଟିଏ କାମ କର, ଆଉ ସବୁ କଥା ଛାଡ଼, କେବଳ ଏହି ଗୋଟିଏ କଥା କର, ମୋତେ ଦୁଆ ନେବାର ଅଛି, ଦୁଆ ଦେବାର ଅଛି। ଯାହା ବି ହୋଇଯାଉ, ଯିଏ ଯାହା ବି ମୋତେ ଦେଉ, କିନ୍ତୁ ମୋତେ ସମସ୍ତଙ୍କୁ ଦୁଆ ଦେବାର ଅଛି ଏବଂ ନେବାର ଅଛି। ଏହି ଗୋଟିଏ କଥା ତ ପକ୍କା କର, ଏଥିରେ ସବୁ ଠିକ୍ ହୋଇଯିବ। ଯଦି ଅନ୍ୟକୁ ଦୁଆ ଦେବ ଏବଂ ସେମାନଙ୍କଠାରୁ ଦୁଆ ନେବ, ତେବେ କ'ଣ ଏହାଦ୍ୱାରା ଗୁଣ ଶକ୍ତି ଆସିପାରିବ ନାହିଁ? ଆପେ ଆପେ ଆସିଯିବ। କେବଳ ଏହି ଗୋଟିଏ ଲକ୍ଷ୍ୟ ରଖ, ଗୋଟିଏ ଦିନ ଅଭ୍ୟାସ କରି ଦେଖ, ପୁଣି ସାତ ଦିନ ଅଭ୍ୟାସ କରି ଦେଖ। ଯଦି ଆଉ କିଛି କଥା ବୁଦ୍ଧିକୁ ଆସୁନାହିଁ, ଏବେ ଏହି ଗୋଟିଏ କଥା ତ ଆସିପାରିବ ନା। ଯାହା ବି ହୋଇଯାଉ, ମୋତେ ଦୁଆ ଦେବାର ଅଛି ଏବଂ ନେବାର ଅଛି, ତ କରିପାରିବ ନା ନାହିଁ? କରିପାରିବ। ଆଚ୍ଛା, ଏଠାରୁ ଗଲା ପରେ ପରୀକ୍ଷା କରି ଦେଖ, ଏହାଦ୍ୱାରା ଆପେ ଆପେ ସମସ୍ତେ ଯୋଗଯୁକ୍ତ ହୋଇଯିବ, କାରଣ ବ୍ୟର୍ଥ କର୍ମ ତ କରିବ ହିଁ ନାହିଁ। ତେବେ ଯୋଗଯୁକ୍ତ ତ ହୋଇଗଲ ନା, କିନ୍ତୁ ଲକ୍ଷ୍ୟ ରଖ, ଦୁଆ ଦେବି, ଦୁଆ ନେବି, ଯିଏ ଯାହା ବି ହେଉ, ଅଭିଶାପ ମଧ୍ୟ ମିଳିବ, କ୍ରୋଧ କରିବା ଭଳି କଥା ମଧ୍ୟ ଆସିବ, କାହିଁକି ନା ତୁମେ ଯଦି ପ୍ରତିଜ୍ଞା କରିବ, ତେବେ ମାୟା ମଧ୍ୟ ଶୁଣୁଛି ନା। ତୁମେ ଯଦି ପ୍ରତିଜ୍ଞା କରିଲ, ତେବେ ସେ ମଧ୍ୟ ତାର କାମ କରିବ ନା। ତୁମେ ଯେତେବେଳେ ମାୟାଜିତ ହୋଇଯିବ, ସେତେବେଳେ ଆଉ ମାୟା ଆସିବ ନାହିଁ। ଏବେ ତ ତୁମେମାନେ ମାୟାଜିତ ହେବାର ପୁରୁଷାର୍ଥ କରୁଛ ନା, ତେଣୁ ସେ ମଧ୍ୟ ତାର କାମ କରିବ, କିନ୍ତୁ ମୋତେ ଦୁଆ ଦେବାର ଅଛି ଏବଂ ନେବାର ଅଛି। କ'ଣ ହୋଇପାରିବ ତ? ଯେଉଁମାନେ କହୁଛ ହୋଇପାରିବ, ସେମାନେ ହାତ ଉଠାଅ। ଆଚ୍ଛା, ଶକ୍ତିମାନେ ହାତ ଉଠାଅ। କ'ଣ ହୋଇପାରିବ ତ? ସବୁଆଡୁ ଟିଚରମାନେ ଆସିଛନ୍ତି ନା, ତେଣୁ ତୁମେମାନେ ଯେତେବେଳେ ନିଜ ନିଜ ଦେଶକୁ ଯିବ, ତେବେ ପ୍ରଥମେ ପ୍ରଥମେ ସମସ୍ତଙ୍କୁ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଏହି ହୋମୱାର୍କ କରିବ ଏବଂ ଫଳାଫଳ ଲେଖି ପଠାଇବ। ତୁମର କ୍ଲାସ୍ର ବିଦ୍ୟାର୍ଥୀଙ୍କ ସଂଖ୍ୟା କେତେ, ସେଥିରୁ କେତେଜଣ ଓକେ ହେଲେ, କେତେଜଣ ଅଳ୍ପ ଅଳ୍ପ ହେଲେ, ଆଉ କେତେଜଣ ପକ୍କା ହେଲେ, ଏହିଭଳି ସମାଚାର ଦେବ।
ଏତେ ଜଣ ଓକେ ଅଛନ୍ତି ଆଉ ଏତେ ଜଣ ଓକେ ହେବାରେ ଟିକେ କମି ଅଛି। ଏହି ପାଳିରେ ଯେହେତୁ ଡବଲ ବିଦେଶୀମାନେ ଆସିଛନ୍ତି ତେଣୁ ସେମାନେ ଡବଲ କାମ କରିବେ ନା। ପ୍ରଥମେ ଗୋଟିଏ ସପ୍ତାହର ଫଳାଫଳ ପଠାଅ, ତାପରେ ବାପଦାଦା ଦେଖିବେ। ତେବେ ଏହା ତ ସହଜ ଅଟେ ନା, କଷ୍ଟକର ତ ନୁହେଁ ନା। ମାୟା ମଧ୍ୟ ଆସିବ, ତୁମେ କହିବ ବାବା ମୋର ତ ଏଭଳି ସଂକଳ୍ପ ପୂର୍ବରୁ କେବେ ଆସୁନଥିଲା, ଏବେ କାହିଁକି ଆସୁଛି, ଏଭଳି ମଧ୍ୟ ହେବ। କିନ୍ତୁ ଦୃଢ଼ ନିଶ୍ଚୟ ବାଲା ଆତ୍ମାର ବିଜୟ ସୁନିଶ୍ଚିତ ଅଟେ, କାରଣ ଦୃଢ଼ତାର ଫଳ ହିଁ ସଫଳତା ଅଟେ। ସଫଳତା ନ ହେବାର କାରଣ ହେଲା ଦୃଢ଼ତାର କମି, ତେଣୁ ଦୃଢ଼ତା ଆଧାରରେ ସଫଳତା ପ୍ରାପ୍ତ କରିବାକୁ ହିଁ ପଡ଼ିବ। ତେବେ ସେବା ଯେପରି ଉମଙ୍ଗ ଉତ୍ସାହର ସହିତ କରୁଛ, ସେହିପରି ନିଜର ମଧ୍ୟ ସେବା କର। ସ୍ୱସେବା ଏବଂ ବିଶ୍ୱସେବା, ସ୍ୱସେବା ଅର୍ଥାତ୍ ନିଜକୁ ଚେକ୍ କରିବା ଏବଂ ନିଜକୁ ବାପ ସମାନ କରିବା। ଯଦି କୌଣସି ବି କମି କମଜୋରି ଅଛି ତେବେ ବାବାଙ୍କୁ ଦେଇଦିଅ ନା, କାହିଁକି ଜାବୁଡ଼ି ଧରିଛ, ଏସବୁ ବାବାଙ୍କୁ ଭଲ ଲାଗୁନାହିଁ, ଦୋଷ ଦୁର୍ବଳତା ଗୁଡ଼ିକୁ କାହିଁକି ପାଖରେ ରଖିଛ, ଦେଇଦିଅ। ଦେବା ସମୟରେ ଛୋଟ ପିଲା ହୋଇଯାଅ, ଯେପରି ଛୋଟ ପିଲା କୌଣସି ଜିନିଷକୁ ଯଦି ସମ୍ଭାଳି ନ ପାରିବ ବା କୌଣସି ଜିନିଷ ତାର ପସନ୍ଦ ନଥାଏ ତେବେ ସେ କ'ଣ କରେ, କହିବ ମମି ପାପା ଏହାକୁ ତୁମେ ନେଇଯାଅ। ଏହିପରି କୌଣସି ପ୍ରକାରର ବୋଝ ବା ବନ୍ଧନ ଯାହାକି ତୁମକୁ ଭଲ ଲାଗୁନାହିଁ, କାହିଁକି ନା ବାପଦାଦା ଦେଖୁଛନ୍ତି ଗୋଟିଏ ପଟେ ଏକଥା ଭାବୁଛ ଯେ ଏହା ତ ଭଲ କଥା ନୁହେଁ, ଠିକ୍ କଥା ନୁହେଁ, କିନ୍ତୁ କ'ଣ କରିବି, କିପରି କରିବି, ତେବେ ଏହା ତ ଭଲ ନୁହେଁ ନା। ଗୋଟିଏ ପଟେ କହୁଛ ଭଲ ନୁହେଁ, ଆଉ ଗୋଟିଏ ପଟେ ତାକୁ ସାଇତି ରଖୁଛ, ତେବେ ଏହାକୁ କ'ଣ କୁହାଯିବ, କ'ଣ ଭଲ କହିବା, ଏହା ତ ଭଲ କଥା ନୁହେଁ ନା। ତେବେ ତୁମକୁ କ'ଣ ହେବାର ଅଛି, ଭଲରୁ ଭଲ ହେବାକୁ ଚାହୁଁଛ ନା, କେବଳ ଭଲ ବି ନୁହେଁ ଭଲରୁ ଭଲ। ତେଣୁ ଏଭଳି ଯଦି କୌଣସି ଦ୍ୱନ୍ଦ୍ୱ ରହୁଛି ତେବେ ବାବା ତ ସର୍ବଦା ସାଥିରେ ଅଛନ୍ତି, ତାଙ୍କୁ ଦେଇଦିଅ। ପୁଣି ବି ଯଦି ତାହା ଫେରି ଆସିବ ତେବେ ତାକୁ ଅମାନତ ଅର୍ଥାତ୍ ଅନ୍ୟର ଜିନିଷ ଭାବି ପୁଣି ଦେଇଦିଅ, କାରଣ ଅମାନତରେ ଖୟାନତ ଅର୍ଥାତ୍ ଅନ୍ୟର ଜିନିଷକୁ ନିଜ କାର୍ଯ୍ୟରେ ଲଗାନ୍ତି ନାହିଁ, କାହିଁକି ନା ତୁମେ ତ ଦେଇଦେଇଛ ନା। ଅମାନତରେ ଖୟାନତ ଅର୍ଥାତ୍ ଅନ୍ୟର ଜିନିଷକୁ ନିଜ କାର୍ଯ୍ୟରେ ଲଗାନ୍ତି ନାହିଁ, କାହିଁକି ନା ତୁମେ ତ ଦେଇଦେଇଛ ନା। ତେଣୁ ତାହା ତ ବାବାଙ୍କର ଜିନିଷ ହୋଇଗଲା, ବାବାଙ୍କର ଜିନିଷ ହେଉ ବା ଅନ୍ୟ କାହାର ଜିନିଷ ହେଉ, ଯଦି ଭୁଲରେ ତୁମ ପାଖକୁ ଆସିଗଲା ତେବେ କ'ଣ ତାକୁ ଆଲମାରିରେ ରଖିଦେବ, କ'ଣ ରଖିଦେବ, ବାହାର କରିଦେବ ନା, ଯେମିତି ହେଉ ତାକୁ ବାହାର କରିଦେବ ନା, କେବେ ବି ରଖିବ ନାହିଁ। ତେବେ ଏଗୁଡ଼ିକୁ କାହିଁକି ରଖିଛ, ଦେଇଦିଅ, ବାବା ତ ନେବା ପାଇଁ ହିଁ ଆସିଛନ୍ତି, ଆଉ ତ କିଛି ତୁମ ପାଖରେ ନାହିଁ ଯାହାକି ଦେଇପାରିବ, କିନ୍ତୁ ଏଗୁଡ଼ିକୁ ତ ଦେଇପାରିବ ନା, ଏହା ତ ଅରଖ ଫୁଲ ଭଳି ଅଟେ ନା, ତେଣୁ ଦେଇଦିଅ, କ'ଣ ସାଇତି ରଖିବାକୁ ଭଲ ଲାଗୁଛି କି। ଚାରିଆଡ଼ର ସମସ୍ତ ବାପଦାଦାଙ୍କର ଦିଲ୍ ପସନ୍ଦ ପିଲାମାନଙ୍କୁ, ବାବା ତ ଦିଲାରାମ ଅଟନ୍ତି ନା, ତେଣୁ ଦିଲାରାମଙ୍କର ଦିଲ୍ ପସନ୍ଦ ପିଲାମାନଙ୍କୁ, ସ୍ନେହର ଅନୁଭବର ଲହଡ଼ିରେ ସଦାସର୍ବଦା ଖେଳୁଥିବା ପିଲାମାନଙ୍କୁ, ଏକମାତ୍ର ବାବା ଦ୍ୱିତୀୟ କେହି ନୁହେଁ, ସ୍ୱପ୍ନରେ ମଧ୍ୟ ଅନ୍ୟ କେହି ନୁହେଁ, ଏହିଭଳି ବାପଦାଦାଙ୍କର ଅତି ପ୍ରିୟ ଏବଂ ଦେହଭାନଠାରୁ ଅତି ନିଆରା ସିକିଲଦେ ପଦ୍ମଗୁଣା ଭାଗ୍ୟଶାଳୀ ପିଲାମାନଙ୍କୁ ଦିଲ୍ର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ପଦ୍ମ ପଦ୍ମଗୁଣା ଆଶୀର୍ବାଦ ସ୍ୱୀକାର ହେଉ। ଏହା ସହିତ ବାଳକ ତଥା ମାଲିକ ପିଲାମାନଙ୍କୁ ବାପଦାଦାଙ୍କର ନମସ୍ତେ। ବାପଦାଦାଙ୍କୁ ଆମ ସମସ୍ତ ବାଳକମାନଙ୍କର ୟାଦ ପ୍ୟାର, ଗୁଡ୍ ମର୍ଣ୍ଣିଂ, ନମସ୍ତେ 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 ବାବା। ବାବାଙ୍କର ବରଦାନ। ଈଶ୍ୱରୀୟ ମର୍ଯ୍ୟାଦା ଆଧାରରେ ବିଶ୍ୱ ସମ୍ମୁଖରେ ଉଦାହରଣ ମୂରତ ହେଉଥିବା ସହଜ ଯୋଗୀ ଭବ। ଈଶ୍ୱରୀୟ ମର୍ଯ୍ୟାଦା ଆଧାରରେ ବିଶ୍ୱ ସମ୍ମୁଖରେ ଉଦାହରଣ ମୂରତ ହେଉଥିବା ସହଜ ଯୋଗୀ ଭବ। ବିଶ୍ୱ ସମ୍ମୁଖରେ ଉଦାହରଣ ହେବା ପାଇଁ ଅମୃତବେଳାଠାରୁ ରାତ୍ରି ପର୍ଯ୍ୟନ୍ତ ଯାହା ସବୁ ଈଶ୍ୱରୀୟ ମର୍ଯ୍ୟାଦା ଗୁଡ଼ିକ ରହିଛି ସେହି ଅନୁସାରେ ଚାଲୁଥାଉ। ବିଶେଷ କରି ଅମୃତବେଳାର ମହତ୍ତ୍ୱକୁ ଜାଣି ସେହି ସମୟରେ ଯଦି ନିଜର ସ୍ଥିତିକୁ ଶକ୍ତିଶାଳୀ କରିଦେବ ତେବେ ସାରା ଦିନର ଜୀବନ ମହାନ ହୋଇଯିବ। ଯଦି ଅମୃତବେଳାରେ ବିଶେଷ ଭାବରେ ବାବାଙ୍କଠାରୁ ନିଜ ଭିତରେ ଶକ୍ତିଗୁଡ଼ିକୁ ଭରି ନେବ ତେବେ ଶକ୍ତି ସ୍ୱରୂପ ହୋଇ ଚାଲିବା ଦ୍ୱାରା କୌଣସି ବି କାର୍ଯ୍ୟ କଷ୍ଟକର ଅନୁଭବ ହେବ ନାହିଁ ଏବଂ ମର୍ଯ୍ୟାଦାପୂର୍ବକ ଜୀବନ ବ୍ୟତୀତ କରିବା ଦ୍ୱାରା ସହଜ ଯୋଗୀର ସ୍ଥିତି ମଧ୍ୟ ସହଜରେ ହୋଇଯିବ। ତାପରେ ବିଶ୍ୱ ତୁମର ଜୀବନକୁ ଦେଖି ନିଜର ଜୀବନ ତିଆରି କରିବ। ଆଜିର ସ୍ଲୋଗାନ, ନିଜର ଚାଲିଚଳନ ଏବଂ ଚେହେରା ଦ୍ୱାରା ପବିତ୍ରତା ରୂପୀ ଶ୍ରେଷ୍ଠତାର ଅନୁଭବ କରାଅ। ନିଜର ଚାଲିଚଳନ ଏବଂ ଚେହେରା ଦ୍ୱାରା ପବିତ୍ରତା ରୂପୀ ଶ୍ରେଷ୍ଠତାର ଅନୁଭବ କରାଅ। ଅବ୍ୟକ୍ତ ଇସାରା ଏ ମାସର ଥିମ୍, ନିଜ ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡ଼ିକୁ ପ୍ରୟୋଗ କର। ନିଜ ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡ଼ିକୁ ପ୍ରୟୋଗ କର। ଆଜିର ପଏଣ୍ଟ,
ପ୍ରୟୋଗୀ ଆତ୍ମା ସର୍ବଦା ନିଜର ସଂସ୍କାରଗୁଡ଼ିକ ଉପରେ, ପ୍ରକୃତି ଦ୍ୱାରା ଆସୁଥିବା ପରିସ୍ଥିତିଗୁଡ଼ିକ ଉପରେ ଏବଂ ସର୍ବବିକାର ଉପରେ ବିଜୟୀ ହୋଇଥିବ। ଯୋଗୀ ବା ପ୍ରୟୋଗୀ ଆତ୍ମା ସମ୍ମୁଖରେ ଏହି ପାଞ୍ଚ ବିକାର ରୂପୀ ସାପଗୁଡ଼ିକ ଗଳାର ମାଳା ଅଥବା ଖୁସିର ନୃତ୍ୟ କରିବାର ମଞ୍ଚ ପାଲଟି ଯିବେ। ବାବା କହିଲେ, ପ୍ରୟୋଗୀ ଆତ୍ମା ସର୍ବଦା ନିଜର ସଂସ୍କାରଗୁଡ଼ିକ ଉପରେ, ପ୍ରକୃତି ଦ୍ୱାରା ଆସୁଥିବା ପରିସ୍ଥିତିଗୁଡ଼ିକ ଉପରେ ଏବଂ ସର୍ବବିକାର ଉପରେ ବିଜୟୀ ହୋଇଥିବ। ଯୋଗୀ ବା ପ୍ରୟୋଗୀ ଆତ୍ମା ସମ୍ମୁଖରେ ଏହି ପାଞ୍ଚ ବିକାର ରୂପୀ ସାପଗୁଡ଼ିକ ଗଳାର ମାଳା ଅଥବା ଖୁସିର ନୃତ୍ୟ କରିବାର ମଞ୍ଚ ପାଲଟି ଯିବେ। ଶଙ୍କରଙ୍କର ଗଳାରେ ସାପ ମାଳା ଦେଖିଥାନ୍ତି ଏବଂ ବିଷ୍ଣୁଙ୍କୁ ଦେଖିଥାନ୍ତି ଶେଷନାଗ ଉପରେ ନୃତ୍ୟ କରିବାର। ବାବା କହୁଛନ୍ତି, ଯେଉଁମାନେ ପ୍ରୟୋଗୀ ଆତ୍ମା ସେମାନଙ୍କର ସ୍ଥିତି ଏଭଳି ହେବ, ସବୁ ବିକାର ଉପରେ ବିଜୟ। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।